ହ୍ୟାଲୋ, ମୋ ନାଁ ହେଉଛି ଶ୍ରବଣ କୁମାର ମେହେର, ଅରବିନ୍ଦ ନଗର ପାଣ୍ଡ୍ରାରୁ କହୁଛି। ଆମର ପ୍ରୋବ୍ଲେମ ହେଲା, ରାସ୍ତା ଟିକେ ଠିକସେ ହେଇପାରୁନି, ଆଉ ଯାତାୟାତ ଟିକେ ପ୍ରୋବ୍ଲେମ ହେଉଛି, ଅଙ୍ଗନବାଡ଼ି ଗୋଟେ ନାହିଁ, ତ ତେଣୁକରି ଆମର ବି ସେଇଟା ଟିକେ ପ୍ରୋବ୍ଲେମ ହେଉଛି। ପାଖରେ ଅରବିନ୍ଦ ସ୍କୁଲ ଗୋଟେ ଅଛି, ପିଲାମାନେ ଯିବା ଆସିବା ପାଇଁ ଟିକେ ପ୍ରୋବ୍ଲେମ ହେଉଛି, ଆଉ ଆଶା କରୁଛି ଆପଣ ମାନେ ଟିକେ ଏଇଟା ଟିକେ ଆମର ଧ୍ୟାନ ଦେଇକି ଟିକେ ଆଗକୁ ବଢ଼ନ୍ତୁ, ଆଉ ଆମେ ଟିକେ ଆପଣ ମାନଙ୍କ ପାଖରେ ଟିକେ କୃତଜ୍ଞ ହବୁ। ପ୍ଲିଜ ଟିକେ ଦୟାକରି ଏଗୁଡ଼ାକ ଟିକେ ସୁବିଧା କରିଦିଅନ୍ତୁ।